ମୁଁ ଜାଣିନି ଖାଲି ମୋର ନା ଅନ୍ୟ କାହାରି ବି ଏମିତି ହୁଏ ଯେ ନିଦ ଭାଙ୍ଗି ସକାଳ ହେଲା ବେଳକୁ ବଡ଼ ଅସହାୟ ଲାଗେ। ଆଖି ଖୋଲି ଜାଗ୍ରତ ଦୁନିଆକୁ ସାମ୍ନା କରିବା ପାଇଁ ଭୟ ଲାଗେ। ସେଥିପାଇଁ ପୁଣି ଆଖି ବନ୍ଦ କରି ମୁଁ ସକାଳକୁ ଟାଣି ନିଏ ଦିନ 10ଟା ପର୍ଯ୍ୟନ୍ତ। ଆଗେ ବି ନିଦରେ ସ୍ୱପ୍ନ ଥିଲା, ହେଲେ ଆଜିକାଲି ସ୍ୱପ୍ନ ଅପେକ୍ଷା ଦୁଃସ୍ୱପ୍ନର ସଂଖ୍ୟା ବେଶୀ। ଆଉ ସେହିସବୁ ଦୁଃସ୍ୱପ୍ନ ଭିତରେ ମୁଁ ରାତି ସାରା ଏକ ସମାନ୍ତର ଜୀବନ ଜିଏ। ସେଇଥିପାଇଁ ବୋଧହୁଏ ସକାଳର ଚା ଏତେ ତିକ୍ତ ଲାଗେ, ଆଉ ଖବରକାଗଜ ଦିଶେ ଏକାବେଳକେ ହୃଦୟହୀନ। ମୋତେ କାହିଁକି ଏମିତି ଲାଗେ ମୁଁ ବନ୍ଧୁମାନଙ୍କୁ ପଚାରେ। ଏଇଟା ତୋର ଏକ୍ଜିଷ୍ଟେନ୍ସିଆଲ ଆଙ୍ଗଷ୍ଟ, ସେମାନେ କୁହନ୍ତି, ବଞ୍ଚିବାର ଅନୁଶୋଚନା। ମୁଁ ବୁଝିପାରେନି। ମୁଁ ମନେ ମନେ ଏମିତି ଏକ ସକାଳକୁ ଖୋଜେ ଯିଏ ଭୋରବେଳର ପାଉଁଶ ଭିତରୁ ବାହାରି ମୋ ପାଖକୁ ଆସିବ, ତନ୍ମୀ, ହେମାଙ୍ଗିନୀ ଆଉ ସବୁ ଦୃଷ୍ଟିରୁ ସୁନ୍ଦର ହେଇ।
ଏକ ସୁନ୍ଦର ସକାଳ ସୁନ୍ଦର ସକାଳ ମୋତେ କହେ ଉଠେ, ମୋତେ କହେ ଉଠେ, ପୋଛି ଦେ ଗତ ରାତିର ମଦ ଭୁଲାଉ ନିଦ, ଆଡ଼େଇ ଦେ ବାଷ୍ପ ଗୁଡ ଚା ଆଉ ଖବର କାଗଜର ବର୍ବରତା। ସାହିତ୍ୟରେ ଏତେ ସୁନ୍ଦର କବିତା ଗତ ହଜାର ବର୍ଷ ହେଲା କେହି ଲେଖି ନାହାନ୍ତି ସକାଳ ଉପରେ, ଯେମିତି ଘାସ ଉପରେ ଲେଖିଛି